ॐ नमो भगवते वासुदेवाय, ॐ नमो भगवते वासुदेवाय, श्री श्री गोविंदाय, श्री कृष्ण बलराम, श्री श्री जगन्नाथ बलदेव सुभद्रा महारानी, श्री श्री राधा कृष्णचंद्र, श्री श्री लक्ष्मी कृष्णदेव, श्री श्री सीताराम रखण हनुमान पादपरिवर्तन करी, श्री गुरुदेव श्री श्रीमद भक्ति सुवेदानंद स्वामी गुरु महाराज पादपरिवर्तन निवेदन करी, ईश्वर प्रदर्शनाचार्य श्री श्रीमदी भक्ति वेदांत श्री गोपाल महाराज पादपरिवर्तन निवेदन करी, समस्त साधु गुरु वैष्णव तथा वृष्ण वैष्णव स्वामीवर्तन निवेदन करी, अयम श्रीमद भागवत दशम स्कंद 31-32 अध्याय श्लोक 11 कथा आरंभ करवा। गतकाल आम 10 नंबर श्लोक पर्यंत कहते भगवान किभली अंतर्ध्यान होगले एवं गोपी मैंने भगवान को अन्वेषण करी 30-31 अध्याय दुईट अध्याय से सब वर्णना करागला। 32 अध्याय भगवान आविर्भाव होगले जितेबले गोपी मान आनंद आम आलोचना करुचे। तेणु ये कहुची 11 नंबर श्लोक समादाय कालिंद्या निर्विश्य पुरिनं विभो विकसत् कुंद मंदार सुरभ्य अनिल षट्पदम् शरत्चंद्रांश संदोह दोस्त दोषात्म शिवम् कृष्णाया हस्ततरणाचित कोमलवालुकम्। दुईट श्लोक एक समय एकाथर को अन्वय होती तेणु दुईट जाक श्लोक एकाथर रखाई। तेणु यही भाव कहले जो गोपी मान अच्छा 300 कोटि गोपी भगवान निजी को सही भाव विस्तार कर समाधाय सामान को नहींक्री सम्यक आदाय नहींक्री कालिंदिया निर्विश्य पुरीण विभु कालिंदी कालिंदी आम शुणुचे भगवान सका चल भगवान विवाह प्रसंग में कालिंदी भगवान राणी से पत्नी कालिंदी दुईट रूप रही गोटे रूप से जमुना रूप रही आ गोटे रूप से भगवान कृष्ण पत्नी ये अष्टम पत्नी कालिंदी आम अष्टम पत्नी नुह ये प्रथम जो 8 जन पत्नी भितर कालिंदी जन रही चतुर्थ बोध आसवे सी प्रथम बहुत करेंगे भगवान रुक्मिणी को तापर बहुत करेंगे जाम्बवती जाम्बवती वयस वर्णना कर लक्ष लक्ष वर्ष जाम्बवती वयस भगवान रामचंद्र लीला थे जाम्बवान तर कन्या जाम्बवती सी चाहते भगवान रामचंद्र बहुत दवापाइन कि भगवान कहे मुझे एक पत्नी व्रत धारण करती बहुत करी तुमको अपेक्षा करा पड़ो। तेणु सी गोवर्धन तपस्या करुले तेणु भगवान कृष्ण जीवे तापर मणि ତାଙ୍କ ପାଖରେ ଥିବ ତାଙ୍କ ସହିତ ଫାଇଟିଂ 28 ଦିନ ଧରି ଯୁଦ୍ଧ ହେବ ନନ୍ଷ୍ଟପ୍ ରାତି ଦିନ ରାତି ଫାଇଟିଂ ହେବ। ଫାଇଟିଂ ହେଲା ପରେ ଜାମ୍ବବାନ ଦେବେ ତା ସେ ମଣିକୁ ଦେବେ ଯୌତୁକ ରୂପରେ ତାଙ୍କର କନ୍ୟାଙ୍କୁ ଦେବେ ତାଙ୍କ ପତ୍ନୀ ରୂପରେ ପ୍ରଦାନ କରିବେ ଏସବୁ କଥା ଆସିବ। ଏଇଭଳି ଭାବରେ ତାପରେ ତାଙ୍କର ପତ୍ନୀ ହେବେ ଜାମ୍ବବତୀ ଜାମ୍ବବତୀ ପରେ ହେବେ ସତ୍ୟଭାମା ଏବଂ ଚତୁର୍ଥ ପତ୍ନୀ ହେବେ କାଳିନ୍ଦୀ। ଏସବୁ ଲୀଳା ଆମେ ସକାଳୁ ସକାଳୁ ଶୁଣୁଛେ। ତେଣୁ ଏଇ କାଳିନ୍ଦୀ ଗୋଟିଏ ରୂପରେ ଭଗବାନଙ୍କ ରାଣୀ ବା ଭଗବାନ ପତ୍ନୀ ଆଉ ଗୋଟିଏ ରୂପରେ ସେ ଯମୁନା ଦେବୀ। ତେଣୁ ଏଇଠି ଯମୁନା ଦେବୀରେ କୁହାଯାଇଛି କାଳିନ୍ଦିଆ ନିର୍ବିଶ୍ୟ ପୁରିନମ୍ ବିଭୁ ସେଇ କାଳିନ୍ଦୀ ତଟକୁ ଆସି ଯମୁନା ତଟରେ ସେ ଗୋଟିଏ ରାତ୍ରିର କଥା ବର୍ଣ୍ଣନା 40-38 ଅଧ୍ୟାୟରୁ ଭଗବାନ ଅପିତା ରାତ୍ରି ଶରତ ଫୁଲ୍ଲ ମଲ୍ଲିକା ଏ ଶରତ ଋତୁର ପୂର୍ଣ୍ଣମୀ ତିଥିର କଥା ସେ ରାତ୍ରି ବିଷୟରେ ବର୍ଣ୍ଣନା ଚାଲିଛି। ପ୍ରକୃତରେ ସେ ରାତ୍ରିରେ ବର୍ଣ୍ଣନା କରାଯାଇଛି ବ୍ରହ୍ମାଙ୍କର ଗୋଟେ ରାତ୍ରି ମିଶିଥିଲା ସେଇଟା ହେଉଛି କେତେ 1000 ଦିବ୍ୟ ଯୁଗ 432 କୋଟି ବର୍ଷ ଇଏ ହେଉଛି ଭଗବାନଙ୍କ ସେଇ ରାତ୍ରିର ଘଟଣା। ତେଣୁ ସେହି ରାତ୍ରିରେ ତା ସମାଧାୟ କାଳିନ୍ଦ ନିର୍ବିଶ୍ୟ ପୁରିନମ୍ ବିଭୁ ବିଭୁ ସିଏ ଭଗବାନ ହେଉଛି ଭଗବାନଙ୍କ ତତ୍ତ୍ୱ ପୁରିନମ୍ ବିଭୁ କାଳିନ୍ଦୀ ତଟକୁ ଯମୁନା ତଟରେ ଆସି ପହଞ୍ଚିଗଲେ ନିର୍ବିଶ୍ୟ ଆସି ପ୍ରବେଶ କଲେ କାଳିନ୍ଦୀ ତଟରେ ଏବଂ ବିକଶତ୍ ସେ କାଳିନ୍ଦୀ ଯେଉଁ ତଟ ରହିଛି ତାର ଶୋଭାକୁ ବର୍ଣ୍ଣନା କରୁଛନ୍ତି ଦେଢ଼ଟି ଶ୍ଳୋକରେ। ତାର ଶୋଭା ଯେଉଁ ରହିଛି ଦେଢ଼ଟି ଶ୍ଳୋକରେ ବର୍ଣ୍ଣନା କରାଯାଉଛି। ବିକଶତ କୁନ୍ଦ ମନ୍ଦାର, ସେ କାଳିନ୍ଦୀ ତଟରେ, କାଳିନ୍ଦୀ ତଟ ବିପିନ ସଙ୍ଗୀତ କରବ, ସେ କାଳିନ୍ଦୀ ତଟରେ ଏଇଭଳି ଭାବରେ ସୁନ୍ଦର ସୁନ୍ଦର ଫୁଲ ସବୁ ଫୁଟିଛନ୍ତି। ଶରତ ରାତ୍ରିର, ଶରତ ଚନ୍ଦ୍ର ରାତ୍ରିର, ଶରତ ପୂର୍ଣ୍ଣିମା ରାତ୍ରିରେ ବିକଶତ କୁନ୍ଦ ମନ୍ଦାର ସୁରଭି ଅନିଳ ଷଟ୍ପଦମ୍। କୁନ୍ଦ ଭଗବାନଙ୍କର, ମୁକୁନ୍ଦ ଭଗବାନ ଗୋଟିଏ ନାମ ହେଉଛି ମୁକୁନ୍ଦ, କାହିଁକି ନା ଭଗବାନଙ୍କର ଦନ୍ତରାଜ ରହିଛି କୁନ୍ଦ ଫୁଲ ଭଳି ଶୋଭା ପାଏ ଧଳା ଦେଖିବା ପାଇଁ। କୁନ୍ଦ ଫୁଲ ଆମର ସକାଳେ ଭଗବାନ ଭୋଗ ଲାଗୁଛି, ଭଗବାନ ପାଖରେ ମାଳରେ ଦିଆଯାଉଛି କୁନ୍ଦ ଫୁଲ, ଭଗବାନ ଦନ୍ତରାଜ ସେଇଭଳି ଭାବରେ କୁନ୍ଦ ଭଳି ଧଳା। ତେଣୁ ଇଏ ଯେଉଁ ରହିଛନ୍ତି ସେ କୁନ୍ଦ ମନ୍ଦାର ଇତ୍ୟାଦି ଏଇସବୁର ସୁରଭି ବହୁତ ସୁନ୍ଦର ବାସ ରହୁଛି ସୁରଭି। ଅନିଳ ଷଟ୍ପଦମ୍, ସେ ଯେଉଁ ପବନ ବହୁଛି ଧୀର ଯମୁନା ଧୀର ସମୀରେ ଯମୁନା ତୀରେ ବସତି ବନେ ମଳମାଳି, କ'ଣ ସେ ପ୍ରଥମ ଶ୍ଳୋକ ଧୀର ସମୀରେ ନା, ଧୀର ସମୀରେ ଯମୁନା ତୀରେ ବସତି ବନେ ମଳମାଳ, ଧୀର ସମୀର ବହୁଛନ୍ତି ସେ ସମୟରେ। ତେଣୁ ଏଇସବୁ କୁହାଯାଉଛି ସୁରଭି ଅନିଳ ବହୁତ ସୁନ୍ଦର ସୁବାସ ଆସୁ। ଭଗବତ ଗୀତାରେ ଭଗବାନ କହିଲେ ପୁଣ୍ୟଗନ୍ଧାଙ୍କ ଦିବ୍ୟାଙ୍କ, ଏ ଗନ୍ଧ ହେଉଛି ଭଗବାନଙ୍କର ଗୋଟେ ଶକ୍ତି, ଇଏ ନିମ୍ନତର ଶକ୍ତି, କିନ୍ତୁ ଚିତ୍ ଜଗତ ବୃନ୍ଦାବନରେ ଯାହା ସବୁ କରୁ କି ନିମ୍ନ କିଛି ନାହିଁ, ସବୁକିଛି ପରାଶକ୍ତି, ଭଗବାନଙ୍କ ଉନ୍ନତର ଶକ୍ତି, ସବୁ ଅନ୍ତରଙ୍ଗ ଶକ୍ତିର ପ୍ରକାଶ ତଦ୍ଧାମ ବୃନ୍ଦାବନ। ଭଗବାନ ଯେଉଁଭଳି ଭାବରେ ଚିତ୍ ବସ୍ତୁ ତାଙ୍କର ଧାମ ମଧ୍ୟ ସେଇଭଳି ଭାବରେ ସବୁକିଛି ଧାମର ସବୁକିଛି ସବୁ ସେଇ ସେଇଭଳି ଭାବରେ ଚିତ୍ ବସ୍ତୁ ସମସ୍ତେ। ତେଣୁ ସେ ସୁରଭି ଯେଉଁ ଆସ ଅନିଳ ଷଟ୍ପଦମ୍ ଯେଉଁ ଧୀର ସମୀର ବହୁଛି ଏବଂ ସେ ସୁବାସ ଆସୁଛି ଷଟ୍ପଦମ୍, ଷଟ୍ପଦମ୍ ହେଉଛନ୍ତି କିଏ ଭ୍ରମର, ଭ୍ରମର ମାନେ ଗୁଣ ଗୁଣ ହେଉଛନ୍ତି ସେ ଫୁଲର ସୁବାସରେ ସେମାନେ ଆକର୍ଷିତ ହେଇକି ଆସୁଛନ୍ତି ଭ୍ରମର ଷଟ୍ପଦମ୍। ଶରତ ଚନ୍ଦ୍ରାଂଶୁ ସନ୍ଦୋହ, ଶରତର ଚନ୍ଦ୍ର ଯେଉଁ ପୂର୍ଣ୍ଣମୀ ଚନ୍ଦ୍ରର ଆଂଶୁ ବା କିରଣ ସେଠି ପଡ଼ୁଛି, ସନ୍ଦୋହ ଧ୍ୱସ୍ତ ଦୋଷାତ୍ମ ଶିବମ୍, ଆଉ ସେଠି ଅନ୍ଧକାର ଦୂର ହୋଇଯାଇଛି ତମ, ତେଣୁ ସେଇଟା ବହୁତ ଶିବମ୍ କହିଲେ ବହୁତ ମଙ୍ଗଳଦାୟକ ସ୍ଥାନ ହୋଇଯାଇଛି, ଶିବମ୍ ପବିତ୍ର ସ୍ଥାନ ହୋଇଯାଇଛି। ଏବଂ କୃଷ୍ଣାୟା ହସ୍ତତରଳାଚିତ କୋମଳ ବାଲୁକମ୍, କୃଷ୍ଣାୟା କହିଲେ କାଳନ୍ଦୀ, ଯେଉଁ କୃଷ୍ଣା ଯମୁନାର ଆଉ ଗୋଟେ ନାମ ହେଉଛି କୃଷ୍ଣା, ତେଣୁ ସେଇ କୃଷ୍ଣାୟା ହସ୍ତତରଳ ତାର ଯେଉଁ ଯମୁନାର ଯେଉଁ ଜଳ ରାଶି ରହିଛି ଏ ଯେମିତି ତାଙ୍କର ହସ୍ତଭଳି, ଯମୁନା ଦେବୀଙ୍କର ହସ୍ତଭଳି ହସ୍ତତରଳ ତରଳାଚିତ କୋମଳ ବାଲୁକମ୍, ସେଇ ବାଲୁକା ଯେଉଁ ରହିଛି ସେ ଜଳ ଦ୍ୱାରା ଦୌତ ହେଉଛି ସେ ବାଲୁକାରେ ଆସି ପହଞ୍ଚିଗଲେ ସୁନ୍ଦର ବୃନ୍ଦାବନରେ। ଏଇଭଳି ଭାବରେ ଚନ୍ଦ୍ର ସବିତ ଚନ୍ଦ୍ର କିରଣ ଚନ୍ଦ୍ର ପୂର୍ଣ୍ଣିମା ଚନ୍ଦ୍ରର ଆଲୋକରେ ସଜ୍ଜିତ ହୋଇକରି ବିଭିନ୍ନ ଫୁଲମାନଙ୍କର ସୁବାସରେ ସମୀର ଦ୍ୱାରା ସେ ସୁବାସ ଆଗ୍ରହଣ କରିକରି ଏଇଭଳି ଭାବରେ ଭ୍ରମରମାନେ ଗୁଣୁଗୁଣ ହେଉଛନ୍ତି ଏଇଭଳି ସ୍ଥାନରେ ଭଗବାନ ଆସି ପ୍ରବେଶ କଲେ ଯମୁନା ତଟରେ। ଏଇଭଳି ଭାବରେ ଚିନ୍ତା କରିବାକୁ ପଡ଼ିବ ଯମୁନା ତଟରେ। ତେଣୁ ବିଶ୍ୱନାଥ ଚକ୍ର ଠାକୁର ତତଶ୍ଚ ତାହା ସମ୍ୟକ ହାସ୍ୟ ହସ୍ତଗ୍ରହାଦିନା ଆଦାୟ ନିର୍ବିଶ ପୂରିଣମ ପ୍ରବେଶ, କିଭଳି ପ୍ରବେଶ କରୁଛନ୍ତି ଖାଲି ତାହା ସମାଦାୟ ବୋଲି କୁହାଯାଇଛି। ବିଶ୍ୱନାଥ ଚକ୍ର ଠାକୁର ତାଙ୍କ ଆହୁରି ତା ଭିତରେ ପ୍ରବେଶ କରି କହୁଛନ୍ତି କିଭଳି ଭାବେ ପ୍ରବେଶ କଲେ ନା ସମ୍ୟକ ସମ୍ୟକ ଆଦାୟ ସମାଦାୟ, ସମାଦାୟ ଶବ୍ଦର ଅର୍ଥରେ ବିଶ୍ୱନାଥ ଚକ୍ର ଠାକୁର ସମ୍ୟକ କହିଲେ କ'ଣ, ସମ୍ୟକ ମାନେ କ'ଣ ନା ହାସ୍ୟ ହସ୍ତଗ୍ରହାଧୀନ ଆଦାୟ, ବହୁତ ଆନନ୍ଦରେ ହସୁଛନ୍ତି ସବୁ ଭଗବାନ ହସୁଛନ୍ତି ଗୋପୀମାନେ ସବୁ ହସୁଛନ୍ତି, ଏଇଭଳି ଭାବରେ ହସ ପରିବେଶରେ ତାଙ୍କର ଗ୍ରହକୁ ହସ୍ତଗ୍ରହାଧୀନ ତାଙ୍କର ହସ୍ତକୁ ଗ୍ରହଣ କରିଛନ୍ତି ଭଗବାନ କୃଷ୍ଣଙ୍କର। 300 କୋଟି ଗୋପୀ ଭଗବାନଙ୍କର ଦୁଇଟି ହାତ କେମିତି ଗ୍ରହଣ କରିବେ, ତେଣୁ ଭଗବାନ ନିଜକୁ ବିସ୍ତାର କରିଛନ୍ତି, ଯେତିକି ସଂଖ୍ୟକ ଗୋପୀ ଥିଲେ ସେତିକି ସଂଖ୍ୟକ ଭଗବାନ ନିଜକୁ ବିସ୍ତାର କରିଛନ୍ତି, ସମସ୍ତେ ଭଗବାନଙ୍କ ହସ୍ତକୁ ଧାରଣ କରିଛନ୍ତି ହସ୍ତଗ୍ରହାଧୀନ ଆଦାୟ ଏହିଭଳି ଭାବରେ ନିର୍ବିଷୟ ପ୍ରବେଶ କରୁଛନ୍ତି। ପୁରୀନମ୍ ପ୍ରବେଶ ବ୍ୟରୋଚତ ସେ ଯେଉଁ ଯମୁନାର ଯେଉଁ ପୁରୀନ ରହିଛି ଯମୁନାର ତଟ ରାଜି ଯମୁନା ତଟ ବନଚାରୀ ଶ୍ରୀ ଭଗବାନ ଯମୁନା ତଟରେ ତାର ଶୋଭା କିଭଳି ଭାବରେ ନେଇଛି ନା ପୂର୍ବେଣୀ ଅନ୍ୟ ପୁରୀନମ୍ ବିଷ୍ଣୁ ଦେଢ଼ଟି ଶ୍ଳୋକରେ ତାର ବର୍ଣ୍ଣନା କରାଯାଉଛି। କେତେ ସୁନ୍ଦର ସୁନ୍ଦର ଫୁଲ ସବୁ ଗଛ ସବୁ ରହିଛି ଫୁଲ ଫୁଟିଛି ଏବଂ ଚନ୍ଦ୍ର କିରଣ ଶୋଭିତ ହେଉଛି ସେ ସ୍ଥାନ ବାଲୁକାମୟ ସ୍ଥାନ ଧୀରେ ଧୀରେ ପବନ ବହୁଛି ବହୁତ ସୁନ୍ଦର ସୁବାସ ଆସୁଛି ବ୍ରାହ୍ମଣ ମାନେ ଗୁଣୁଗୁଣ କରୁଛନ୍ତି ଏଇଭଳି ଭାବରେ ଭଗବାନଙ୍କର ଏଇ ଲୀଳାଟି ଆଉ ହେଉଛି ପଚିଶ ଅଧ୍ୟାୟରେ ବର୍ଣ୍ଣନା ପୁନର୍ମିଳନ ଭଗବାନଙ୍କ ସହିତ ତେଣୁ ତାପରେ ସବୁ କହୁଛନ୍ତି ତଦର୍ଶନାହ୍ଲାଦ ବିଦୁତ ହୃଦ୍ରଜା ହୃଦୃଜ ମନୋରଥାନ୍ତ ଶ୍ରୁତୟୋ ଯଥା ଯଜୁହୋ ସ୍ୱୈରୁ ତରିୟହି କୁଞ୍ଚ କୁଙ୍କୁମା କୁଙ୍କୁମାଙ୍କିତେ ଅଚି କୁପନ୍ନା ସନମାତ୍ମବନ୍ଧୁଏ ତଦର୍ଶନାହ୍ଲାଦ ବିଦୁତ ହୃଦୃଜ ଭଗବାନଙ୍କର ଦର୍ଶନରେ ଯେଉଁ ଆହ୍ଲାଦ ଜାତ ହେଉଛି ଯେଉଁ ଆନନ୍ଦ ଜାତ ହେଉଛି ସେଥିରେ ତାଙ୍କର ଯେଉଁ ହୃଦୃଜ ତାଙ୍କର ଯେଉଁ ହୃଦୟରେ ମନ ଦୁଃଖ ଥିଲା ହୃଦୟ ବେଦନା ଥିଲା ଭଗବାନ ବିରହରେ ସେଇଟା ଚାଲିଗଲା ଆନନ୍ଦ ଆସିଗଲା ଆନନ୍ଦ ଆସିଗଲା। ମନୋରଥାନ୍ତ ଶ୍ରୁତୟ ଯଥା ଯଜୁ ତାଙ୍କର ମନର ପରିବର୍ତ୍ତନ ହୋଇଗଲା କିଭଳି ଭାବରେ ନା ଶ୍ରୁତୟ ଯଥା ଯଜୁ ଯେମିତି ଶ୍ରୁତି ଚକଳ ଏଇଟା କହୁଛି କ'ଣ ରହିଗଲା ସେମାନଙ୍କ ଦର୍ଶନରେ କୃଷ୍ଣ ଦର୍ଶନରେ ମୂର୍ତ୍ତିମାନ ଦେବଗଣ ଯେପରି ପୂର୍ଣ୍ଣ ମନସ୍କାମ ପ୍ରାପ୍ତ ହୋଇଥିଲେ ସେହିପରି କୃଷ୍ଣ ଦର୍ଶନ ଆନନ୍ଦରେ ଗୋପୀମାନଙ୍କ ହୃଦୟ ବ୍ୟଥା ମଧ୍ୟ ଦୂର ହୋଇଗଲା। ଦେବଗଣ ଦେବଗଣ ମାନେ ମୂର୍ତ୍ତିମାନ ଦେବଗଣ କହିଲେ ଏଇଟା ହେଉଛି ଶ୍ରୁତି ଦଶମ ସ୍କନ୍ଦ ସତାଅଶୀ ଅଧ୍ୟାୟରେ ଶ୍ରୁତିମାନେ ଦେବ ରୂପରେ ଆସିକରି ଭଗବାନଙ୍କୁ ଆରାଧନା କରିଛନ୍ତି। ଦଶମ ସ୍କନ୍ଦ ସତାଅଶୀ ଅଧ୍ୟାୟରେ ଆସିଲେ ସେ କଥା ସବୁ ଶ୍ରୁତିମାନେ ଆରାଧନା କରିଛନ୍ତି। ସେହି ଶ୍ରୁତି ଦେବତାମାନେ ଯେଭଳି ଭାବରେ ଭଗବାନଙ୍କୁ ପ୍ରାପ୍ତ ହେଲେ ଯେଉଁ ଆନନ୍ଦିତ ହୁଅନ୍ତି ସେହିଭଳି ଭାବରେ ଏମାନଙ୍କର ଆନନ୍ଦ ତେଣୁ ସେମାନେ କ'ଣ କଲେ ନା ସ୍ୱୟଂ ଉତ୍ତରୀ କୁଚୁକଙ୍କୁମାଙ୍କିତେ ତାଙ୍କର ଯେଉଁ ଉତ୍ତରୀ ରହିଥିଲା ଯେଉଁ ଉତ୍ତରୀ ତାଙ୍କର କୁଚ କୁଙ୍କୁମ ଦ୍ୱାରା ଶୋଭିତ ହେଉଥିଲା ସେଇ ଉତ୍ତରୀକୁ ଅଚିକୁପନ୍ନା ସନମାତ୍ମବନ୍ଧବେ ସେଇ କୁପୁ ସବୁ ଉତ୍ତରୀକି ପକାଇଦେଲେ ପକାଇକିରି ଗୋଟେ କରିଦେଲେ ତାଙ୍କ ପାଇଁ ଭଗବାନ ପାଇଁ ଗୋଟେ ସିଂହାସନ ଭଳିଆ କରିଦେଲେ ଭଗବାନ ସେ ଉପରେ ବସିଲେ ସମସ୍ତଙ୍କର ଉତ୍ତରୀ ଆଣି ରଖିଦେଲେ ଗୋପୀମାନେ ରଖିକିରି ଏଇଭଳି ଭାବରେ ଗୋଟେ ସୁନ୍ଦର ଆସନ ତିଆରି କରିଦେଲେ ମାଛି କୁପନ କହିଲେ ରଚନା କଲେ ଏଇଭଳି ଭାବରେ ସୁନ୍ଦର ଆସନ ତିଆରି କଲେ ଆତ୍ମବନ୍ଧବେ ତାଙ୍କର ନିଜ ପ୍ରିୟ ଆତ୍ମା ଠାରୁ ଆହୁରି ଅଧିକ ପ୍ରିୟ କୃଷ୍ଣ ତାଙ୍କୁ ସେ ଆସନରେ ବସାଇଲେ ଆଉ ସେମିତି ଚେୟାର ଫେୟାର ନାହିଁ ବା ନିଜ ଭଗବାନ ଚାହିଁଥିଲେ ସବୁକିଛି ବିଭୁ ଶବ୍ଦ କୁହାଗଲା ନା ପୂର୍ବରୁ କୁହାଯାଇଛି ବିଭୁ ସେ ଆଉ ପୂର୍ବରୁ ବର୍ଣ୍ଣନା କରାଯାଇଛି ଏବଂ ପରେ ମଧ୍ୟ ବର୍ଣ୍ଣନା କରାଯିବ ଯେଉଁ ରାସଲୀଳା ଚାଲିଥିଲା ବହୁତ ପ୍ରକାର ସାମଗ୍ରୀ ସବୁ ଆସି ପହଞ୍ଚି ଯାଇଥିଲା ସେଠି ପାନୀୟ ଇତ୍ୟାଦି କେତେ କ'ଣ ସବୁ ଖଟ ପଲଙ୍କ ଇତ୍ୟାଦି କେତେ କ'ଣ ସବୁ ଜିନିଷ ଆସି ପହଞ୍ଚିଗଲା କାହିଁକିନା ଭଗବାନ ସିଏ କ'ଣ ନ କରିପାରିବେ ଖାଲି ଯେ ଠିଆ ହୋଇକି ନୃତ୍ୟ କରୁଥିଲେ ତାହା ନୁହଁ ବହୁତ କୁଞ୍ଜ ସୃଷ୍ଟି ହୋଇଗଲା ସେଠି ସବୁ ତା ଭିତରେ ଯାହା ଯେଉଁ ସବୁ ଆବଶ୍ୟକତା ରହିଛି ପାନୀୟ ଖାଦ୍ୟ ଇତ୍ୟାଦି ସବୁ ପ୍ରକାର ବ୍ୟବସ୍ଥା ହୋଇଗଲା ପଲଙ୍କ ଇତ୍ୟାଦି ଆସିଗଲା ସବୁ ପ୍ରକାର ବ୍ୟବସ୍ଥା ହୋଇଗଲା କାରଣ ସେ ଭଗବାନ ବିଭୁ ଏ ରାସଲୀଳା ଗୋଟେ ସାମାନ୍ୟ କଥା ନୁହଁ ଏଭଳି ଭାବରେ ସବୁ ବର୍ଣ୍ଣନା କରାଯାଇଛି। ତେଣୁ ଆଜି ଏଇଭଳି ଭାବରେ ଆସନରେ ଭଗବାନ ବସିଛନ୍ତି ଭଗବାନ ବସିକରି ଏଠି କୁହାଯାଉଛି ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ଏଇ ସତାଅଶୀ ଅଧ୍ୟାୟରେ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର ସେଇଟା ଉଦ୍ଧାର କରିଛନ୍ତି ସତାଅଶୀ ଅଧ୍ୟାୟରେ ଦଶମ ସ୍କନ୍ଧରେ ସ୍ତୁତିମାନେ ଭଗବାନ ସ୍ତୁତି କରିଛନ୍ତି ସେ କଥା ଏଠି ବର୍ଣ୍ଣନା କରାଯାଇଛି। ତେଣୁ ବିଶ୍ୱନାଥ ଚକ୍ରବର୍ତ୍ତୀ ଠାକୁର କହୁଛନ୍ତି ତତ୍ର ତାସାଂ ସଖ୍ୟ ସମୁଚିତା ପ୍ରେମ ସେବା ମାହ ଗୋପୀମାନେ ଭଗବାନଙ୍କ ସହିତ କେଉଁ ରସରେ ସମ୍ବନ୍ଧିତ ଯଦିଓ କ'ଣ ଶୃଙ୍ଗାର ରସରେ ସମ୍ବନ୍ଧିତ ସଖ୍ୟ ବାତ୍ସଲ୍ୟ ମାଧୁର୍ଯ୍ୟ ପ୍ରଥମେ ହେଉଛି ଦାସ୍ୟ ତାପରେ ସଖ୍ୟ ତାପରେ ବାତ୍ସଲ୍ୟ ତାପରେ ମାଧୁର୍ଯ୍ୟ ଯଦିଓ ଗୋପୀମାନେ ଭଗବାନ ସହିତ ମାଧୁର୍ଯ୍ୟ ରସ ସମ୍ବନ୍ଧିତ ରହିଛନ୍ତି କିନ୍ତୁ ମାଧୁର୍ଯ୍ୟ ରସରେ ସବୁ ରହିଛି ଦାସ୍ୟ ରସ ରହିଛି ସଖ୍ୟ ରସ ରହିଛି ବାତ୍ସଲ୍ୟ ରସ ମଧ୍ୟ ରହିଛି ଯେତେ ଉନ୍ନତର ରସ ରହିଛି ତା ତଳ ପୂର୍ବ ରସଟା ମଧ୍ୟ ତା ସହିତ ମିଶିକି ରହିଛି ଯେମିତି ଉଦାହରଣ ଦିଆଯାଏ ଭୂମି ଜଳ ଅଗ୍ନି ବାୟୁ ଆକାଶ ଆକାଶରେ କେବଳ ଶବ୍ଦ ରହିଛି କିନ୍ତୁ ତା ଦେହରେ ଆକାଶରେ ଇଏ ନାହିଁ ରସ ନାହିଁ ବା ଗନ୍ଧ ନାହିଁ ବା ଏସବୁ ଜିନିଷ ନାହିଁ ସ୍ପର୍ଶ ଇତ୍ୟାଦି ସବୁ ନାହିଁ କିନ୍ତୁ ଆକାଶ ଯଦି ପରିବର୍ତ୍ତିତ ହେଇକିରି କ'ଣ ହେଉଛି ବାୟୁରେ ପରିଣତ ହେଉଛି ସେତେବେଳେ ତା'ର ସ୍ପର୍ଶ ତନ୍ମାତ୍ର ଆସି ପହଞ୍ଚୁଛି କିନ୍ତୁ ବାୟୁରେ ରସ ନାହିଁ କି ଗନ୍ଧ ନାହିଁ ବା ଏସବୁ ଜିନିଷ ନାହିଁ ବା ରୂପ ନାହିଁ ବାୟୁର ରୂପ ନାହିଁ ଏହିଭଳି ଭାବରେ ଗୋଟିଏ ପରେ ଗୋଟିଏ ଅଧିକ ରହିଛି ସବୁ ତେଣୁ ଏଠି ମଧ୍ୟ ସେହିଭଳି ଭାବରେ ସଖ୍ୟ ରସରେ ଭଗବାନଙ୍କୁ ସେମାନେ ସେବା କରୁଛନ୍ତି ତା ସଙ୍ଗେ ସଖ୍ୟ ସମୁଚି ତାଙ୍କ ପ୍ରେମ ସେବା ଏ ପ୍ରେମ ସେବା ହେଉଛି ଭଗବାନ କୋଶ୍ଚିନ୍ ଆନ୍ସର ହେବ କୋଶ୍ଚିନ୍ ଆନ୍ସର ସେସନ୍ ବର୍ତ୍ତମାନ ଆରମ୍ଭ ହେବ ଏଭଳି ଭାବରେ ପଚାରିବେ ତେଣୁ ଏହିଭଳି ଭାବରେ ଯେତେବେଳେ ଭଗବାନ ବସିଛନ୍ତି ସେହି ସମୟରେ 14 ନମ୍ବର ଶ୍ଳୋକରେ କୁହାଯାଉଛି ତତ୍ରୋପବିଷ୍ଟ ଭଗବାନ ସ ଈଶ୍ୱର ଯୋଗେଶ୍ୱରାନ୍ତର୍ହୃଦି କଳ୍ପିତାସନ ଚକାଶ ଗୋପୀ ପରିଷଦ ଗତୋ ଅର୍ଚିତ ତ୍ରୈଲୋକ୍ୟ ଲକ୍ଷ୍ମୀକ ପଦଂ ବପୋର୍ଦ୍ଧତ୍ ତେଣୁ ଏଠି କ'ଣ ହେଲା ନା ତତ୍ରୋପବିଷ୍ଟ ଭଗବାନ ସ ଈଶ୍ୱର ସେ ହେଉଛନ୍ତି ନିୟନ୍ତ୍ରଣକାରୀ ଈଶ୍ୱର ଭଗବାନ ସେ ସବୁ ସାଡ଼ିଶ୍ୱର୍ଯ୍ୟପୂର୍ଣ୍ଣ କିନ୍ତୁ ସେଇଠି ସେ ବସିଲେ ଗୋପୀମାନଙ୍କର ଯେଉଁ ଉତ୍ତରୀୟ ରହିଛି ସେ ଉତ୍ତରୀରେ ଆସନ ତିଆରି କରିଥିଲେ ସେଇଠି ସେ ବସିଲେ ଭଗବାନ ଭଗବାନ ଯୋଗେଶ୍ୱର ଅନ୍ତର୍ହୃଦି କଳ୍ପିତ ଆସନ ଯୋଗୀମାନେ ତାଙ୍କ ହୃଦୟରେ ଆସନ ପ୍ରଦାନ କରନ୍ତି ଭଗବାନଙ୍କୁ ଯୋଗୀମାନେ ଯେଉଁଭଳିଆ ପ୍ରଦାନ କରନ୍ତି ଭଗବାନ ସେଠି ସୟନ କରନ୍ତି ସମସ୍ତ ହୃଦୟରେ ଭଗବାନ ରହିଛନ୍ତି କିନ୍ତୁ ଯୋଗୀମାନଙ୍କ ହୃଦୟରେ ଭଗବାନଙ୍କର ଅନୁଭବ ସେମାନେ କରନ୍ତି ଯୋଗୀମାନେ ତେଣୁ ସେହିଭଳି ଭାବରେ ଆଜି ଭଗବାନ ଏଠି ଉପବିଷ୍ଟ କରିଛନ୍ତି ଚକାଶ ଗୋପୀ ପରିଷଦ ଗତୋ ଅର୍ଚିତ ତ୍ରୈଲୋକ୍ୟ ଲକ୍ଷ୍ମୀଙ୍କ ପଦଂ ବପୁ ଦଧତ୍ ଭଗବାନ ଏହିଭଳି ଭାବରେ ଚକାଶ କହିଲେ ଜ୍ୟୋତିଷ୍ମାନ ରୂପରେ ପ୍ରକାଶିତ ହେଇକିରି ଗୋପୀ ପରିଷଦ ଗୋପୀମାନଙ୍କ ସଭା ମଧ୍ୟରେ ଭଗବାନ ଶୋଭିତ ହେଉଛନ୍ତି ଅର୍ଚିତ ଭଗବାନଙ୍କୁ ପୂଜା କରୁଛନ୍ତି ସେମାନେ ତ୍ରୈଲୋକ୍ୟ ଲକ୍ଷ୍ମୀଙ୍କ ପଦଂ ବପୁ ଦଧତ୍ ଭଗବାନଙ୍କର ଯେଉଁ ରହିଛି ତ୍ରିଲୋକରେ ଲକ୍ଷ୍ମୀଙ୍କର ଏକମାତ୍ର ଆବାସ ସ୍ଥଳ ରୂପ ତାଙ୍କ ଚିନ୍ମୟ ଶରୀର ଯଦୀପ୍ୟମାନ ସ୍ୱଭାବରେ ପ୍ରକାଶିତ ହେଲା ଏଭଳି ଭାବରେ ଭଗବାନ ସେଠି ବିରାଜମାନ କରିଛନ୍ତି ତେଣୁ ଏ ଶ୍ଳୋକର ଭାଷରେ କୁହାଯାଉଛି ଯେ ନନୁ ତାବତ୍ ସଂଖ୍ୟେଷୁ ଆସନେଷୁ ପ୍ରଥମେକ ଉପବିଷ୍ଟ ତତ୍ରାହ ଈଶ୍ୱର ଜଣେ କହିବେ ଏ ଯେଉଁ 300 କୋଟି ଗୋପୀ ବିଶ୍ୱନାଥ ଗୋପୀଠାକୁ ପ୍ରଶ୍ନ କରିଛନ୍ତି ତାବତ୍ ସଂଖ୍ୟେଷୁ ଆସନେଷୁ ପ୍ରଥମେବ ଉପବିଷ୍ଟ କେତେ ଆସନ ହେଲାଣି ଆଉ କେମିତି ସେ ବସିଲେ ଏତେ 300 କୋଟି ଗୋପୀ କ'ଣ ଛୋଟିଆ କଥା କେମିତି ବସିଲେ ନା ସେଥିପାଇଁ କୁହାଗଲା ଈଶ୍ୱର ସେଠି କୁହାଗଲା ନା ଈଶ୍ୱର ସେ ନିୟନ୍ତ୍ରଣକାରୀ ସବୁ ଭଗବାନ ସେ ଈଶ୍ୱର ଭଗବାନ ଈଶ୍ୱର କ'ଣ ନ କରିପାରିବେ ସିଏ ତେଣୁ ଈଶ୍ୱର ତତ୍ର ହେତୁ ଈଶ୍ୱର କେମିତି ନା ସେ ହେଉଛନ୍ତି ଭଗବାନ ଭଗବାନ କହିଲେ ଭଗ କହିଲେ କ'ଣ ସବୁ ଐଶ୍ୱର୍ଯ୍ୟ ତାଙ୍କ ପାଖରେ ରହିଛି ଶ୍ରୀ କାମ ମହାତ୍ମା ଇତ୍ୟାଦି ସବୁ ରହିଛି ଅମର କୋଶରେ ବର୍ଣ୍ଣନା କରାଯାଇଛି ଭଗବାନ କହିଲେ କାମବାନ ଭଗବାନ ଅର୍ଥ ଏଠି କାମବାନ ବୋଲି ହେବ ସମସ୍ତଙ୍କର କାମନା ସେ ପୂରଣ କରିବେ ଭଗବାନ କୌଣସି କାମନା ନାହିଁ କିନ୍ତୁ ସମସ୍ତଙ୍କର କାମନା ସେ ପୂରଣ କରିବେ କିନ୍ତୁ ଭଗବାନଙ୍କର କାମ ନଥିଲେ ଅଧିବ ଗୋପୀମାନଙ୍କ ସହିତ ମିଳିତ ଭାବେ ତାଙ୍କର ମଧ୍ୟ କାମନା ରହିଛି ତେଣୁ ଏ ଭଗ ଶବ୍ଦର ଅର୍ଥରେ ଅମର କୋଶରେ ବର୍ଣ୍ଣନା କରାଯାଇଛି ଭଗ ଅର୍ଥ ହେଉଛି ସ୍ତ୍ରୀ ବା ଐଶ୍ୱର୍ଯ୍ୟ କାମ ମଧ୍ୟ ରହିବ ବା ଇଚ୍ଛା କାମ ଏବଂ ଆଉ ଗୋଟେ ହେଉଛି ମହାତ୍ମ୍ୟ ଭଗବାନଙ୍କର ଯେଉଁ ମହାତ୍ମ୍ୟ ରହିଛି ଭଗ ଶବ୍ଦର ଅର୍ଥ ହେଉଛି ମହାତ୍ମ୍ୟ ତେଣୁ ଏହିଭଳି ଭାବରେ ଭଗବାନ ସେଇ ଆସନରେ ହେଇକିରି ଆଉ ଗୋଟିଏ ଶ୍ଳୋକ କହିକି ଆମେ କଥା ବିଶ୍ରାମ ଦେବା ତାପରେ ଗୋପୀମାନେ ପ୍ରଶ୍ନ ପଚାରିବେ 15 ଶ୍ଳୋକରେ କୁହାଯାଏ ସଭା ଯାଇ ତମଙ୍ଗ ତମ ଅନଙ୍ଗ ଦୀପନ सहा सलिख्य विभ्रमृगा संस्पर्श निनांग कृतांग्रियस्तयो संस्तुत ईश कपिताल भासिरे। इस श्लोक को यदि बारंबार आवृत्ति कर देवा ताहले अर्थ प्रकाश पाइब। संस्कृत शब्द एभरि बाहर प्रथम जना पड़ो ना तो प्रभुपाद महाराज कहते अनेक थर आवृत्ति होवृत्ति हेल्ले तार अर्थ प्रकाश पाइब। सभा जाइवा तम अनंग दीपेनम भगवान जो अंग अच्छी किंतु अनंग भगवान से भाव शरीर सहास लीलेक्षण विभ्रम भ्रुवा भगवान जो सभा जाइवा कहले भगवान को सामान प्रशंसा कर सभा जाइवा कौन सम्मानित कर सम्मान कर श्री श्री सीताराम हनुमान जी जी जाए तम अनंग दीपेन जो भगवान रूप भली सी गोपी मान काम को वर्धन करमवर्धक अनंग दीपेन भगवान रूप भली ये होंगे अप्राकृत काम भौतिक काम नुह अनंग दीपेन सह हास लीलेक्षण विभ्रम भ्रुवा भ्रुवा भ्रुवीरे भ्रू कुंचन सब कथा चलती हास प्रयास चलती लीला ईक्षण इत्यादि मध्यम ये सब आदान भाव आदान प्रदान होमान भगवान संस्पर्शन संस्पर्शन भगवान को स्पर्श करी अंकरे अंग्री को स्थापन करस्तु को स्थापन कर यही भाव संस्तुति ईशत कुपिता बभास रे सामान्य क्रोध प्रकाश करुति करभास प्रश्न पचारे ये प्रश्न टी बहुत गुरुत्वपूर्ण भगवान तार उत्तर देवे भगवान कहीं उभेई गले कहीं उभेई गले तार अर्थ ये कह सुंदर प्रश्न रही प्रश्न टी आम कल की आलोचना करवा खाली सुनी देखा भजतो अनु भजंती एक एक एतद विपर्जय नो भयांश्च भजंती एक एतन्न बुरी साधु यार अर्थ कौन भजंतो अनु भजंती एक तीन प्रकार व्यक्ति रही गोटे प्रकार व्यक्ति किए जे भजन करेंगे जे भल पाए से भल पाए भजंती अनु भजंती एक एक एतद विपर्जय आउ जे किए ना जे भल न पाइले भल पाइबे नो उभयांश भजंती एक एतन्न भूरी साधव आउ जन आउ कत जन अच्छा से क्या भल पाइबे ना कि भल पाँ भल न पाँ ये प्रश्न उत्तर भगवान देवे आम आसंता का श्लोक आलोचना करवा तेणु ये 15 नंबर श्लोक टीका कौन श्रीधर स्वामी कौन सहास लीला ईक्षण विभ्रम विलास दस्या तया ध्रुवपरलिखिता संस्पर्शन शनि सम्मर्दन यही भाव भाव आदान प्रदान होगवान पाद पद्म को निज कोड़े धारण कर संस्पर्शन कहे धीरे धीरे से पाद को सम्मर्दन कर संवाहन कर प्रश्न टी पचार प्रश्न आसंता का आलोचना करवा बहुत सुंदर प्रश्न तेणु यही भाव में आम कथा विश्राम देवा जय श्री भागवत की जय श्री गोपाल महाराज की जय श्री गुरुदेव की समेत गौर भक्त की जय गोपनानंद।